ಆಕಾಶವಾಣಿ. ସମ୍ବାଦ ପଢ଼ୁଛନ୍ତି ଉଦୟନାଥ ସ୍ୱାଇଁ. ମୁଖ୍ୟ ସମ୍ବାଦ, ଇନ୍ଧନର ସଂଯମତାପୂର୍ଣ୍ଣ ବ୍ୟବହାର ବର୍ତ୍ତମାନ ସମୟର ଆବଶ୍ୟକତା, ତେଲେଙ୍ଗାନାରେ 9,400 କୋଟି ଟଙ୍କାର ବହୁବିଧ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଗୁଜରାଟର ସୋମନାଥ ଅମୃତ ପର୍ବ 2026ରେ ଯୋଗଦେବେ. ଦେଶରେ ଗ୍ରୀଷ୍ମ ପ୍ରବାହ ଓ ସମ୍ଭାବ୍ୟ ବନ୍ୟା ସ୍ଥିତିର ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ. ଉତ୍ତର ପ୍ରଦେଶ ସରକାରଙ୍କ ମନ୍ତ୍ରିମଣ୍ଡଳରେ 6 ଜଣ ନୂଆ ମନ୍ତ୍ରୀଙ୍କୁ ଶପଥପାଠ କରାଇଲେ ରାଜ୍ୟପାଳ. ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ଦ୍ୱିତୀୟ ମ୍ୟାଚ୍ରେ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତେଲେଙ୍ଗାନାରେ ପ୍ରାୟ 9,400 କୋଟି ଟଙ୍କା ସମ୍ଭଳିତ ବହୁବିଧ ଭିତ୍ତିଭୂମି ଏବଂ ଶିଳ୍ପ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି. ଏହି ପ୍ରକଳ୍ପଗୁଡ଼ିକ ସଂଯୋଗୀକରଣକୁ ସୁଦୃଢ଼ କରିବା, ଦକ୍ଷତାର ଉନ୍ନତି, ସୁରକ୍ଷା ବୃଦ୍ଧି ଏବଂ ଲୋକଙ୍କ ପାଇଁ ଏକ ଉତ୍ତମ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବାର ଲକ୍ଷ୍ୟ ରଖିଛି. ଉନ୍ମୋଚିତ ପ୍ରମୁଖ ପ୍ରକଳ୍ପଗୁଡ଼ିକ ମଧ୍ୟରେ ୱାରାଙ୍ଗଲରେ ଥିବା ପିଏମ୍ ମିତ୍ର ପାର୍କ, ପ୍ରାୟ 1,700 କୋଟି ଟଙ୍କା ବ୍ୟୟରେ ନିର୍ମିତ ତଥା ଦେଶର ପ୍ରଥମ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ବୟନ ଶିଳ୍ପ ପାର୍କ ରହିଛି. ପ୍ରଧାନମନ୍ତ୍ରୀ ହାଇଦ୍ରାବାଦ ପାଣାଜୀ ଅର୍ଥନୈତିକ କରିଡର୍ର ଅଂଶ ଭାବେ ଗୁଡେବେଲୁର ଏବଂ ମହବୁବ୍ନଗର ମଧ୍ୟରେ ଜାତୀୟ ରାଜପଥ 167ର 4 ଲେନ୍ ଓ ସାଙ୍ଗାରେଡ଼ି ଜିଲ୍ଲାରେ ଜହିରାବାଦ ଶିଳ୍ପାଞ୍ଚଳର ବିକାଶ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି. ଏହା ବ୍ୟତୀତ କାଜିପେଟ୍ ବିଜୟୱାଡ଼ା ରେଳ ମଲ୍ଟି ଟ୍ରାକିଂ କରିଡର୍ର ଅଂଶ ଭାବେ କାଜିପେଟ୍ ରେଳ ଅଣ୍ଡର ରେଳ ବାଇପାସ୍ ଓ ହାଇଦ୍ରାବାଦରେ ଏକ ନୂତନ ଗ୍ରୀନ୍ଫିଲ୍ଡ ପେଟ୍ରୋଲିୟମ୍, ତୈଳ ଓ ଲୁବ୍ରିକେଣ୍ଟ ଟର୍ମିନାଲ୍ ସମେତ ଅନେକ ରେଳ ଓ ଲଜିଷ୍ଟିକ୍ସ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି. ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ସମୟୋପଯୋଗୀ ପଦକ୍ଷେପ ଯୋଗୁଁ ପଶ୍ଚିମ ଏସିଆ ବିବାଦରୁ ସୃଷ୍ଟ ଶକ୍ତି ସଙ୍କଟକୁ ଭାରତ ପ୍ରଭାବଶାଳୀ ଭାବେ ପରିଚାଳନା କରୁଛି. ଇନ୍ଧନର ସଂଯମତାପୂର୍ଣ୍ଣ ବ୍ୟବହାର ବର୍ତ୍ତମାନ ସମୟର ଆବଶ୍ୟକତା ବୋଲି ଶ୍ରୀ ମୋଦି କହିଛନ୍ତି. ଆମଦାନୀ ହୋଇଥିବା ପେଟ୍ରୋଲିୟମ୍ ଉତ୍ପାଦଗୁଡ଼ିକୁ କେବଳ ଆବଶ୍ୟକତା ଅନୁଯାୟୀ ବ୍ୟବହାର କରାଯିବା ଉଚିତ, ଯାହା ବୈଦେଶିକ ମୁଦ୍ରା ସଞ୍ଚୟ କରିବାରେ ସାହାଯ୍ୟ କରିବ ଓ ଚାଲିଥିବା ବିବାଦର ପ୍ରତିକୂଳ ପ୍ରଭାବକୁ ହ୍ରାସ କରିବ. ଭାରତ ସୌରଶକ୍ତି ଉତ୍ପାଦନରେ ଏକ ଅଗ୍ରଣୀ ଦେଶ ଭାବେ ଉଭା ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି.
ଏନର୍ଜି ସିକ୍ୟୁରିଟି କା କ୍ୟା ମହତ୍ତ୍ୱ ହୈ ୟେ ଆଜ୍ ଦୁନିଆ କା ହର ବ୍ୟକ୍ତି ମହସୁସ୍ କର ରହା ହୈ। इसलिए भारत की एनर्जी सिक्योरिटी पर हमारी केंद्र सरकार अभूतपूर्व निवेश कर रही। मलकापुर में इंडियन ऑयल के नए टर्मिनल का उद्घाटन इसी दिशा में एक बड़ा कदम है। बीते सालों में सोलर पावर के मामले में भारत दुनिया के टॉप देशों में पहुंच गया है। सीएनजी आधारित व्यवस्था को प्रमोट कर रहे हैं। ऐसे तमाम प्रयासों के कारण भारत इस बहुत बड़े वैश्विक ऊर्जा संकट का सामना कर रहा है। लेकिन अब आज समय की ये भी मांग है, पेट्रोल डीजल गैस ऐसी चीजों का बहुत संयम से इस्तेमाल कर।
ପ୍ରଧାନମନ୍ତ୍ରୀ ହାଇଦ୍ରାବାଦରେ ଏକ ଅତ୍ୟାଧୁନିକ ସୁପର ସ୍ପେଶିଆଲିଟି ସିନ୍ଧୁ ହସ୍ପିଟାଲକୁ ଜାତି ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି। 21 ଲକ୍ଷ ବର୍ଗଫୁଟ ଅଞ୍ଚଳରେ ବିସ୍ତାରିତ 18 ମହଲା ବିଶିଷ୍ଟ ଏହି ହସ୍ପିଟାଲରେ କ୍ୟାନ୍ସର ରୋଗର ଚିକିତ୍ସା ପାଇଁ ସମସ୍ତ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବେଙ୍ଗାଲୁରୁରେ ଆର୍ଟ ଅଫ୍ ଲିଭିଂର 45ତମ ବାର୍ଷିକ ସମାରୋହରେ ଯୋଗଦେବା ସହ ଆର୍ଟ ଅଫ୍ ଲିଭିଂ ଇଣ୍ଟରନ୍ୟାସନାଲ୍ ସେଣ୍ଟରରେ ନବନିର୍ମିତ ଧ୍ୟାନ ମନ୍ଦିରର ଉଦ୍ଘାଟନ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ସେବା, ଆଧ୍ୟାତ୍ମିକତା ଏବଂ ସାମାଜିକ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବାରେ ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନର ଭୂମିକାକୁ ପ୍ରଶଂସା କରିଥିଲେ। ଆନନ୍ଦ ଓ ଉତ୍ସାହର ସହ ଶିବଭୂମି ପ୍ରଥମ ଜ୍ୟୋତିର୍ଲିଙ୍ଗ ସୋମନାଥ ମନ୍ଦିରରେ ସୋମନାଥ ଅମୃତ ପର୍ବ 2026 ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଆସନ୍ତାକାଲି ଧ୍ୱଜ ପୂଜା ଏବଂ ମହାପୂଜା ମଧ୍ୟ କରାଯିବ। ସୋମନାଥ ଇତିହାସରେ ପ୍ରଥମ ଥର ପାଇଁ 11ଟି ତୀର୍ଥସ୍ଥଳରୁ ସଂଗୃହୀତ ପବିତ୍ର ଜଳରେ କୁମ୍ଭାଭିଷେକ ସହିତ ପୁନଃ ନିର୍ମିତ ସୋମନାଥ ମନ୍ଦିରର ଶିଖରକୁ ପବିତ୍ର କରାଯିବ। 90 ମିଟର ଉଚ୍ଚତାର କ୍ରେନ୍ ବ୍ୟବହାର କରି ଏକ ବିଶାଳ ଆନୁଷ୍ଠାନିକ କୁମ୍ଭକୁ ମନ୍ଦିର ଶିଖରକୁ ଉଠାଯିବ। ବୈଦିକ ମନ୍ତ୍ର ମଧ୍ୟରେ ପବିତ୍ର ଜଳବିଧି ଅନୁଷ୍ଠିତ ହେବ। ସୋମନାଥ ଅମୃତ ପର୍ବ 2026ର ବିଶେଷ ଅବସରରେ ଭାରତୀୟ ବାୟୁସେନା ପକ୍ଷରୁ ପ୍ରଭାସ ପାଟଣର ପବିତ୍ର ଭୂମିରେ ରୋମାଞ୍ଚକର ବିମାନ ଉଡ଼ାଣ କଳାକୌଶଳ ପ୍ରଦର୍ଶନ କରାଯିବ। ଆଜି ଏକ ହେଲିକପ୍ଟରରୁ ମନ୍ଦିର ଶିଖର ଉପରେ ପୁଷ୍ପବୃଷ୍ଟି କରାଯାଇଥିଲା। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହ ପରିସ୍ଥିତିର ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଶାହା କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ଦ୍ୱାରା ପ୍ରସ୍ତୁତିର ମୂଲ୍ୟାଙ୍କନ କରିଛନ୍ତି। ପ୍ରାରମ୍ଭିକ ଚେତାବନୀ ବ୍ୟବସ୍ଥା, ସମ୍ବଳ ନିୟୋଜନ ଏବଂ ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ୱୟର ଶ୍ରୀ ଶାହା ସମୀକ୍ଷା କରିଥିଲେ। ବୈଠକରେ ସମ୍ପତ୍ତିର ସର୍ବନିମ୍ନ କ୍ଷତି ଏବଂ ଶୂନ୍ୟ ଜୀବନହାନି ସୁନିଶ୍ଚିତ କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା। ଦେଶବ୍ୟାପୀ ନିଆଯାଇଥିବା ଦୀର୍ଘକାଳୀନ ବନ୍ୟା ପ୍ରଶମନ ପଦକ୍ଷେପର ଅଗ୍ରଗତିର ମଧ୍ୟ ସମୀକ୍ଷା ହୋଇଥିବା ଜଣାପଡ଼ିଛି। ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ସୁରକ୍ଷା, ନଦୀ ପରିଚାଳନା ପଦକ୍ଷେପ, ପାଣିପାଗ ପୂର୍ବାନୁମାନର ବୈଜ୍ଞାନିକ ଅଗ୍ରଗତି ସମ୍ପର୍କରେ ସ୍ୱରାଷ୍ଟ୍ରମନ୍ତ୍ରୀ ମଧ୍ୟ ସମୀକ୍ଷା କରିଛନ୍ତି। ଏହା ବ୍ୟତୀତ ଜୀବନହାନି ରୋକିବା ପାଇଁ ସାମୁହିକ ସଚେତନତା, ସ୍ଥିରତା ନିର୍ମାଣ କାର୍ଯ୍ୟକ୍ରମ ଏବଂ ଅତ୍ୟାବଶ୍ୟକ ରିଲିଫ୍ ସାମଗ୍ରୀର ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ଓ ଡାକ୍ତରୀ ପ୍ରସ୍ତୁତି ଉପରେ ବୈଠକରେ ଆଲୋଚନା ହୋଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2022 ସେପ୍ଟେମ୍ବର ମାସରେ ନାମିବିଆରୁ ଅଣାଯାଇଥିବା 8 ଚିତାବାଘକୁ କୁନୋ ଜାତୀୟ ଉଦ୍ୟାନରେ ଛାଡ଼ି ପ୍ରୋଜେକ୍ଟ ଚିତା ଆରମ୍ଭ କରିଥିଲେ। ଏହି ପର୍ଯ୍ୟାୟକ୍ରମେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଆସନ୍ତାକାଲି କୁନୋ ଜାତୀୟ ଉଦ୍ୟାନରେ 2 ଚିତାବାଘ ଛାଡ଼ିବେ। 2023 ଦକ୍ଷିଣ ଆଫ୍ରିକାରୁ 12 ଏବଂ ଚଳିତ ବର୍ଷ ଫେବୃଆରୀ ମାସରେ ବୋତ୍ସୁଆନାରୁ ଆଉ 9 ଚିତାବାଘ ଅଣାଯାଇଥିଲା। 2023 ମାର୍ଚ୍ଚ ମାସରେ ମାଇ ଚିତାବାଘ ଜ୍ୱାଲା ବିଗତ 70 ବର୍ଷ ମଧ୍ୟରେ ଭାରତରେ ପ୍ରଥମ ଚିତା ଶାବକଙ୍କୁ ଜନ୍ମ ଦେଇଥିଲା। 2025 ନଭେମ୍ବର ମାସରେ ଭାରତରେ ଜନ୍ମିତ ଚିତା ମୁଖୀ ମଧ୍ୟ ଶାବକଙ୍କୁ ଜନ୍ମ ଦେଇଥିଲା, ଯାହା ଏହି ପ୍ରକଳ୍ପର ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ବର୍ତ୍ତମାନ ସୁଦ୍ଧା ଭାରତରେ 37 ଅଧିକ ଚିତା ଶାବକ ଜନ୍ମ ନେବା ସହ କୁନୋ ଜାତୀୟ ଉଦ୍ୟାନରେ ମୋଟ ଚିତା ସଂଖ୍ୟା 57 ବୃଦ୍ଧି ପାଇଛି। ଉତ୍ତର ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ତାଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିଛନ୍ତି। 6 ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏଥିସହ 2 ରାଷ୍ଟ୍ରମନ୍ତ୍ରୀଙ୍କୁ ଉନ୍ନୀତ କରାଯାଇ ସ୍ୱାଧୀନ ଦାୟିତ୍ୱ ଦିଆଯାଇଛି। ଲକ୍ଷ୍ନୌର ଜନଭବନରେ ଆୟୋଜିତ ଏକ ଉତ୍ସବରେ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ପୂର୍ବତନ ବିଜେପି ରାଜ୍ୟ ସଭାପତି ଭୂପେନ୍ଦ୍ର ଚୌଧୁରୀ ଏବଂ ବିଜେପି ନେତା ମନୋଜ ପାଣ୍ଡେଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଥିବାବେଳେ ରାଷ୍ଟ୍ରମନ୍ତ୍ରୀ ଅଜିତ ପାଲ ସିଂ ଏବଂ ସୋମେନ୍ଦ୍ର ତୋମାରଙ୍କୁ ପଦୋନ୍ନତି ଦିଆଯାଇ ସ୍ୱାଧୀନ ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଛି। ଏହି ସମ୍ପ୍ରସାରଣ ସହିତ 403 ସଦସ୍ୟ ବିଶିଷ୍ଟ ଉତ୍ତର ପ୍ରଦେଶ ବିଧାନସଭାରେ ମନ୍ତ୍ରୀ ପରିଷଦ ସଂଖ୍ୟା 60 ବୃଦ୍ଧି ପାଇଛି। ଗୁରୁଗ୍ରାମର ଏକ ସ୍ୱତନ୍ତ୍ର ପିଏମ୍ଏଲ୍ଏ କୋର୍ଟ ପଞ୍ଜାବ ଶିଳ୍ପମନ୍ତ୍ରୀ ସଞ୍ଜୀବ ଆରୋରାଙ୍କୁ ମନି ଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡିକୁ 7 ରିମାଣ୍ଡରେ ନେବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଇଡି ଗତକାଲି 100 ଉର୍ଦ୍ଧ୍ୱ ଟଙ୍କାର ଦ୍ରବ୍ୟ ଓ ସେବାକର ଜିଏସ୍ଟି କାରବାରରେ ଠକେଇ ସହ ଜଡ଼ିତ ଏକ ମାମଲାରେ ଚଣ୍ଡିଗଡ଼ରୁ ସଞ୍ଜୀବ ଆରୋରାଙ୍କୁ ଗିରଫ କରିଥିଲା। ଫିଟ୍ ଇଣ୍ଡିଆ ସଣ୍ଡେଜ୍ ଅନ୍ ସାଇକେଲ୍ର 73ତମ ସଂସ୍କରଣ ଆଜି ଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମ୍ରେ ଆୟୋଜିତ ହୋଇଯାଇଛି। ଦେଶବ୍ୟାପୀ ଆୟୋଜିତ ହେଉଥିବା ସଣ୍ଡେଜ୍ ଅନ୍ ସାଇକେଲ୍ ଏକ ଆନ୍ଦୋଳନରେ ପରିଣତ ହୋଇଛି। କାର୍ଯ୍ୟକ୍ରମରେ ପ୍ରତିରକ୍ଷା ବାହିନୀର କର୍ମଚାରୀମାନେ ନାଗରିକମାନଙ୍କ ସହ ଯୋଗ ଦେଇଥିଲେ। 800 ଉର୍ଦ୍ଧ୍ୱ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ସ୍ଥଳସେନା, ନୌସେନା ଏବଂ ବାୟୁସେନାରୁ 20 ଲେଖାଏଁ ପ୍ରତିନିଧି ଯୋଗ ଦେଇଥିଲେ। ଫିଟ୍ ଇଣ୍ଡିଆ ସାଇକ୍ଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ସିଏଫ୍ଆଇର ସହଯୋଗରେ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ଫିଟ୍ ଇଣ୍ଡିଆ ସଣ୍ଡେ ଜନ୍ ସାଇକେଲ୍ ଆୟୋଜିତ ହେଉଛି। ମିଜୋରାମର କୋର୍ଥା ଉତ୍ତର ଗ୍ରାମ ପରିଷଦ ସ୍ଥାୟୀ ଗ୍ରାମୀଣ ବିକାଶ ଏବଂ ପରିବେଶ ସଂରକ୍ଷଣ କ୍ଷେତ୍ରରେ କାର୍ଯ୍ୟ ପାଇଁ ଦୀନ ଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର 2026 ସ୍ୱଚ୍ଛ ଓ ସବୁଜ ପଞ୍ଚାୟତ ବର୍ଗରେ ଜାତୀୟ ସ୍ତରରେ ଶ୍ରେଷ୍ଠ ସ୍ଥାନ ହାସଲ କରିଛି। ପଞ୍ଚାୟତିରାଜ ମନ୍ତ୍ରଣାଳୟ ଦ୍ୱାରା ପ୍ରଦାନ କରାଯାଇଥିବା ଏହି ପୁରସ୍କାର ପରିମଳ, ପରିବେଶଗତ ସନ୍ତୁଳନ ଏବଂ ସମ୍ପ୍ରଦାୟ କଲ୍ୟାଣରେ ଉତ୍କର୍ଷତାକୁ ସ୍ୱୀକୃତି ପ୍ରଦାନ କରିଥାଏ। ପାକିସ୍ତାନରେ ଖାଇବର ପଖତୁନ୍ଖ୍ୱା ପ୍ରଦେଶର ଏକ ପୁଲିସ ପୋଷ୍ଟରେ ଆତ୍ମଘାତୀ ଆକ୍ରମଣରେ 15 ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିବା ସହ ଅନେକ ଆହତ ହୋଇଛନ୍ତି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତକାଲି ସୁରକ୍ଷାକର୍ମୀମାନେ ପୁଲିସ ପୋଷ୍ଟ ନିକଟକୁ ଆସୁଥିବା ଏକ ବିସ୍ଫୋରକ ସାମଗ୍ରୀ ବୋଝେଇ ଗାଡ଼ି ଉପରେ ଗୁଳି ଚାଳନା କରିବା ଫଳରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ରାୟପୁରର ଶହୀଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଆଜିର ଦ୍ୱିତୀୟ ମ୍ୟାଚ୍ ଖେଳାଯିବ। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଇନ୍ଧନର ସଂଯମତାପୂର୍ଣ୍ଣ ବ୍ୟବହାର ବର୍ତ୍ତମାନ ସମୟର ଆବଶ୍ୟକତା, ତେଲେଙ୍ଗାନାରେ 9,400 କୋଟି ଟଙ୍କାର ବହୁବିଧ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଗୁଜରାଟର ସୋମନାଥ ଅମୃତ ପର୍ବ 2026ରେ ଯୋଗଦେବେ। ଦେଶରେ ଗ୍ରୀଷ୍ମ ପ୍ରଭାବ ଓ ସମ୍ଭାବ୍ୟ ବନ୍ୟା ସ୍ଥିତିର ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଉତ୍ତରପ୍ରଦେଶ ସରକାରଙ୍କ ମନ୍ତ୍ରିମଣ୍ଡଳରେ 6 ଜଣ ନୂଆ ମନ୍ତ୍ରୀଙ୍କୁ ଶପଥପାଠ କରାଇଲେ ରାଜ୍ୟପାଳ। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ଦ୍ୱିତୀୟ ମ୍ୟାଚ୍ରେ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ସମ୍ବାଦ ଶେଷ ହେଲା।